माया संसार कथा सुण आरे भाई जिते भाई की सेते भाग जे हुई माया संसार कथा सुण आरे भाई जिते भाई की सेते भाग जे हुई हारी जा बोले भाई भूली जाए भाई हो भूली जाए भाई मोरा मोरी हुवंती ठेंगा बाड़ी ने छारो संपत्ति की हो छारो संपत्ति की मोला बेले किए नहीं नाही टेकी छारो संपत्ति की बंधु तो सहोदर बंधु तोर सखा बंधु ही तोरे थिले नथी बटी धोका बंधु तो सहोदर बंधु तोर सखा बंधु ही तोरे थिले नथी बटी धोका बंधुंकु नारायण सर्वदा भाविबु रे सर्वदा भाविबु बंधु आसीबा जानी आसन तेजीबु हो नमो हो नमस्कार होई हो नमस्कार होई पाछोटी आणीबु दुरु नम्र होई नमस्कार होई पादकु धोई वस्त्ररे पोछिबु शुभ आसन पारी बसिबाकु दबु बंधु पादकु धोई वस्त्ररे पोछिबु शुभ आसन पारी बसिबाकु दबु बंधु तळरे चास बंधु तळे बास हो बंधु तळे बास जेते दुख आसिले बंधुटि साहस बंधु हो बंधु अर जनरे बंधु अरजन कले हेब जीवन रे महापुण्य बंधु अरजन गुरु जे परम ब्रह्म एहा थीबु जानी नरन मणि तांकु होइबु प्रणामी गुरु जे परम ब्रह्म एहा थीबु जानी नरन मणि तांकु होइबु प्रणामी गुरुंकु निंदा केबे काही न करिबु हो काही न करिबु काहाठु गुरु निंदा केबे न सुनिबु सबु हो सबु थारु श्रेष्ठ हो सबु थारु श्रेष्ठ गुरु नामे पाइबु तु वैकुंठ सबु थारु श्रेष्ठ भक्ति नैवेद्य रे गुरुंकु पूजिबु गुरुंक आदेशकु मानि चळुथिबु भक्ति नैवेद्य रे गुरुंकु पूजिबु गुरुंक आदेशकु मानि चळुथिबु पाइबु दिव्य ज्ञान गुरु पाद पूजी हो गुरु पाद पूजी बिना गुरु रे तोर कार्य नाही सिद्धि गुरु हो गुरु कृपा हेले रे गुरु पाहेले अंधकार पूरे ज्ञान दीप जले गुरु कृपा हेले पिता मातांकु तीर्थ धाम बुलाइबो श्रवण कुमार परी सुपुत्र होइबो पिता मातांकु तीर्थ धाम बुलाइबो श्रवण कुमार परी सुपुत्र होइबो हेमंत पुत्र कुजे उत्तम बोलिब हो उत्तम बोलिब जुग जुग कु तार किरति रहिब धन्य हो धन्य पितृजन रे धन्य पितृजन सुकृतरु हुए पुत्र पुण्यवान धन्य पितृजन କ୍ଷୀର ଖାଇବ ଯେବେ ଘରେ ଥିବ ଗାଈ, ହିନ୍ଦୁ ଧର୍ମରେ ଗାଈ ଗୋମାତା ବୋଲାଇ। କ୍ଷୀର ଖାଇବ ଯେବେ ଘରେ ଥିବ ଗାଈ, ହିନ୍ଦୁ ଧର୍ମରେ ଗାଈ ଗୋମାତା ବୋଲାଇ। ଗୋମାତା ସେବା କଲେ ବହୁ ପୁଣ୍ୟ ମିଳେ, ହୋ ବହୁ ପୁଣ୍ୟ ମିଳେ, ଅପୁତ୍ରିକ କୋଳରେ ପୁତ୍ର ହସି ଖେଳେ। ଗୋମୟରେ ଯେବେ ହୋ ଗୋମୟରେ ଯେବେ ହୋ ଗୋମୟରେ ଯେବେ, ଘର ଲିପି ଦବୁ ଲକ୍ଷ୍ମୀ ବିଜେ ହେବେ ଗୋମୟରେ। ଗୋବଧ କଲେ ହେବ ନରକରେ ବାସ, କ୍ରୋଧ କରିବେ ନିଶ୍ଚୟ ପ୍ରଭୁ ରାଧା ଈଶ। ଗୋବଧ କଲେ ହେବ ନରକରେ ବାସ, କ୍ରୋଧ କରିବେ ନିଶ୍ଚୟ ପ୍ରଭୁ ରାଧା ଈଶ। ଗାଈ ଚରାଉଥିଲେ ଗୋପେନ ରହରି, ହୋ ଗୋପେନ ରହରି, ଆନନ୍ଦ ପାଉଥିଲେ ସେ ବରଜ ବାଳି। ସେ ଗୋରୁ ସେ ଗୋରୁ ପାଦ ଧୂଳି, ହୋ ଗୋରୁ ପାଦ ଧୂଳି, ମୁଣ୍ଡେ ମାରିଦେଲେ ଯାଏ ପାପ ଉଡ଼ି, ଗୋରୁ ପାଦ ଧୂଳି। ସଭାରେ କେବେ ମିଛ ନ କହିବ, ମିଛ କହିଲେ ଜମ ଦ୍ୱାରେ ଫାଶୀ ହେବ। ଧର୍ମ ସଭାରେ କେବେ ମିଛ ନ କହିବ, ମିଛ କହିଲେ ଜମ ଦ୍ୱାରେ ଫାଶୀ ହେବ। ପାତ୍ର ଅନ୍ତର କରି କଥା ନ କହିବ, ହୋ କଥା ନ କହିବ, ନ୍ୟାୟ ବିଚାର କଲେ ପ୍ରଶଂସା ପାଇବ। ଲାଞ୍ଚ ହୋ ଲାଞ୍ଚ ନେବ ନାହିଁ ରେ, ଲାଞ୍ଚ ଦେବ କେବେ ଦଣ୍ଡ ଦେବ ନାହିଁ, ଲାଞ୍ଚ ନେବ ନାହିଁ। ଦୋଷ କରି ତୁ ଯେବେ କପଟେ ଖସିବୁ, ସବୁ ଦେଖୁଛି ଯିଏ ତାହାତେ ପଡ଼ିବୁ। ଦୋଷ କରି ତୁ ଯେବେ କପଟେ ଖସିବୁ, ସବୁ ଦେଖୁଛି ଯିଏ ତାହାତେ ପଡ଼ିବୁ। ସେବେଳେ ତୋର କେହି ପଛରେ ନଥିବେ ରେ, ପଛରେ ନଥିବେ, ଆମ୍ବେଡ଼ାକୁ ଆମ୍ବ କହି ତୋତେ ସାକ୍ଷୀ ଦେବେ। ଧରା ଓ ଧରା ପଡ଼ିଯିବୁ ରେ, ଧରା ପଡ଼ିଯିବୁ, ସାତ ପୁରୁଷଙ୍କୁ ଚୂନ କାଳି ଦବୁ, ଧରା ପଡ଼ିଯିବୁ। ଚନ୍ଦ୍ର ବଦନ ଶ୍ରୀକ୍ଷେତ୍ର ଠାକୁର, ଘୋର କଳି କାଳରେ ଏକା ଆପଣାର, ଚକା ଚନ୍ଦ୍ର ବଦନ ଶ୍ରୀକ୍ଷେତ୍ର ଠାକୁର। ଜୀବନେ ଶତ୍ରୁ କେବେ ନ କର ଅର୍ଜନ, ହୋ ନ କର ଅର୍ଜନ, ଶତ୍ରୁ ଅର୍ଜନ କଲେ ଦୁଃଖେ ଜୀବ ଦିନ। ମିଛ ହୋ ମିଛ ଅହଙ୍କାରରେ, ମିଛ ଅହଙ୍କାର ବର୍ଜନ କର ମନରୁ, ଚଞ୍ଚଳ ମିଛ ଅହଙ୍କାର। ଶିଖାଇଲେ ପରା ନଈ ବାଲିସରେ, କର୍ମ କରିଲେ ଦୋଷ ନାହିଁଟି ସଂସାରେ। ଶିଖାଇଲେ ପରା ନଈ ବାଲିସରେ, କର୍ମ କରିଲେ ଦୋଷ ନାହିଁଟି ସଂସାରେ। ଦିବ୍ୟ ଜୀବନକୁ ତୁ ନ କର ସାରରେ, ନ କର ସାର, କର ଚରଣ ଖାଇ ହେବୁ କି ବେକାର। କର୍ମ ତୁ କର୍ମ କରି ଚାଲରେ, କର୍ମ କରି ଚାଲ, ନିଜ ଗୁରୁ ପରା ବାବୁ କର୍ମ ତୋର, କର୍ମ କରି ଚାଲ। ସଂସାରେ ଚୋରି ନାରୀ ବୈରି ଅଟଇ, ବୈରି ଜୀବନରେ ଆନନ୍ଦ ନ ଥାଇ। ସଂସାରେ ଚୋରି ନାରୀ ବୈରି ଅଟଇ, ବୈରି ଜୀବନରେ ଆନନ୍ଦ ନ ଥାଇ। ସଂସାରକୁ ଆସିଛ ଭଲ କର୍ମ କର ରେ, ଭଲ କର୍ମ କର, କାହାର କାଳ ହୋଇ ବିନାଶ ନ କର। ମନ୍ଦ ଓ ମନ୍ଦ ପାଞ୍ଚ ନାହିଁ ରେ, ମନ୍ଦ ପାଞ୍ଚ ନାହିଁ, ତୋ ମନ୍ଦ ପାଞ୍ଚିବେ ପ୍ରଭୁ ଜାଣ ତୁ ହିଁ, ମନ୍ଦ ପାଞ୍ଚ ନାହିଁ। କାମ କ୍ରୋଧ ଲୋଭ ଯେ ମଧ୍ୟମ ଆଶ୍ଚର୍ଯ୍ୟ, ଏ ଷଡ଼ ରିପୁ ତୋତେ କରଇ ଅଧର୍ଯ୍ୟ। କାମ କ୍ରୋଧ ଲୋଭ ଯେ ମଧ୍ୟମ ଆଶ୍ଚର୍ଯ୍ୟ, ଏ ଷଡ଼ ରିପୁ ତୋତେ କରଇ ଅଧର୍ଯ୍ୟ। ସତ୍ସଙ୍ଗ କରି ହୁଅ ଧ୍ୟାନରେ ମଗନ, ହୋ ଧ୍ୟାନରେ ମଗନ, ବ୍ରହ୍ମଚର୍ଯ୍ୟ ପାଳନେ ଆତ୍ମାକୁ ତୁ ଚିହ୍ନ। ନିରା ଓ ନିରାମିଷ ହୋଇ ରେ, ନିରାମିଷ ହୋଇ ଭକ୍ତି ମାର୍ଗରେ ମନ ଦିଅ ଭାଇ, ନିରାମିଷ ହୋଇ। କେତେ ଦିନକୁ ମନ ବାନ୍ଧିଛୁ ତୁ ଆଣ୍ଟ, ସଙ୍ଗରେ ଯିବେ ନାହିଁ ଏ ଖଟ ପଲଙ୍କ। କେତେ ଦିନକୁ ମନ ବାନ୍ଧିଛୁ ତୁ ଆଣ୍ଟ, ସଙ୍ଗରେ ଯିବେ ନାହିଁ ଏ ଖଟ ପଲଙ୍କ। ପାଣି ଫୋଟକା ସମ ତୋହର ଏ ଜୀବରେ, ତୋହର ଏ ଜୀବ କେତେବେଳେ ଫାଟିଯିବ କିଏ ବା କହିବ। ବେଳ ଓ ବେଳ ଥାଉଁ ଥାଉଁ ରେ, ବେଳ ଥାଉଁ ଥାଉଁ, ଶ୍ରୀ ଜଗନ୍ନାଥଙ୍କ ପଦେ ମନ ରହୁ, ବେଳ ଥାଉଁ ଥାଉଁ। ତୋର ବଦ୍ଧ ଜୀବ ନିଶ୍ଚୟ ଜୀବ, ସେବେଳେ ଭଲ ମନ୍ଦ ସବୁ ଜଣାଯିବ। ଏ ତୋର ବଦ୍ଧ ଜୀବ ନିଶ୍ଚୟ ଜୀବ, ସେବେଳେ ଭଲ ମନ୍ଦ ସବୁ ଜଣାଯିବ। ପରମାର୍ଥ ଜଣଙ୍କୁ ସ୍ୱର୍ଗ ମିଳିବ, ହୋ ସ୍ୱର୍ଗ ମିଳିବ, ପାପୀ ଜଣଙ୍କ ପାଇଁ ଗାଳି ମନ୍ଦ ଯୋଗ। ଭଜ ହୋ ଭଜ କୃଷ୍ଣ କୃଷ୍ଣ, ହୋ ଭଜ କୃଷ୍ଣ କୃଷ୍ଣ, କୃଷ୍ଣ ଭଜନରେ ପାତ କମୋଚନ, ଭଜ କୃଷ୍ଣ କୃଷ୍ଣ। ଗ୍ରାମର ପରିମଳ ରଜକ ତୁଠରୁ, ମନର ପରିମଳ ମଣିଷ ଓଠରୁ। ଗ୍ରାମର ପରିମଳ ରଜକ ତୁଠରୁ, ମନର ପରିମଳ ମଣିଷ ଓଠରୁ। ଧରମ ଦ୍ୱାହି ଦେଇ ଠକନି ଦଣ୍ଡିରେ, ହୋ ଠକନି ଦଣ୍ଡିରେ, ଉପରବାଲା ଦେଖ ଚାହିଁଛି ତୋତେରେ। ନିଜେ ହୋ ନିଜେ ଠିକି ଯିବୁ, ହୋ ନିଜେ ଠିକି ଯିବୁ, ଷାଠିଏ ହାତ ଖାଲରେ ପଡ଼ିଯିବୁ, ନିଜେ ଠିକି ଯିବୁ। ବୋଡ଼ା ମୁଡ଼ା ନୀତି ଛାଡ଼ି ଦେ କହୁଛି ତାମ୍ବଡ଼ା ତାମ୍ବଡ଼ା ଶିବ ଡମ୍ବରୁ ବାଜୁଛି ମୁମ୍ବଡ଼ା ମୁମ୍ବଡ଼ା ନୀତି ଛାଡ଼ି ଦେ କହୁଛି ତାମ୍ବଡ଼ା ତାମ୍ବଡ଼ା ଶିବ ଡମ୍ବରୁ ବାଜୁଛି ବାହୁବଳରେ ତୋର କିଛି କାର୍ଯ୍ୟ ନାହିଁ ରେ କିଛି କାର୍ଯ୍ୟ ନାହିଁ ନିର୍ବଳ ପାସେ ଯେବେ ଠିଆ ହେଲୁ ନାହିଁ ଓଦିନେ ଓଦିନେ ତୋ ପାଇଁ କି ରେ ଦିନେ ତୋ ପାଇଁ କି ମୁହଁ ମୋଡ଼ି ଚାଲିଯିବେ ତୋର ସାଥୀ ଦିନେ ତୋ ପାଇଁ କି ନଦୀର ଧର୍ମ ପରା ସାଗରେ ମିଶିବ ଜୀବର ଧର୍ମ ପରା ପରମାତ୍ମା ଭେଟିବ ନଦୀର ଧର୍ମ ପରା ସାଗରେ ମିଶିବ ଜୀବର ଧର୍ମ ପରା ପରମାତ୍ମା ଭେଟିବ ଜନ୍ମ ମାତ୍ର କେ ମୃତ୍ୟୁ ଏ କଥାଟି ସତରେ ଏକ କଥାଟି ସତ ବ୍ରହ୍ମଟି ସତ ଏକା ଏ ଜଗତ ମିଛ ସେଇ ଓ ସେଇ ଦାରୁ ବ୍ରହ୍ମରେ ସେଇ ଦାରୁ ବ୍ରହ୍ମ ଜଗନ୍ନାଥ ରୂପେ ବିଜେ ପୁରୀ ଧାମ ସେଇ ଦାରୁ ବ୍ରହ୍ମ ବାଟରେ ଗଲେ ପାଦେ ନ ଫୁଟିବ କଣ୍ଟା ଓ ବାଟେ ଗଲେ ତୋର ଭାଙ୍ଗିଯିବ ଅଣ୍ଟା ବାଟରେ ଗଲେ ପାଦେ ନ ଫୁଟିବ କଣ୍ଟା ଓ ବାଟେ ଗଲେ ତୋର ଭାଙ୍ଗିଯିବ ଅଣ୍ଟା ନ୍ୟାୟରେ ଥିଲେ ସାହା ହୋଇବ କାଳିଆ ହୋଇବ କାଳିଆ ଯେମନ୍ତେ ଶ୍ରୀରାମଙ୍କୁ ବନଜନ୍ତୁ ସାହା କଷ୍ଟେ ଓ କଷ୍ଟେ କୃଷ୍ଣ ପ୍ରାପ୍ତିରେ କଷ୍ଟେ କୃଷ୍ଣ ପ୍ରାପ୍ତି ଶୁଭ ମୂଳ ପାଇଯିବୁ ତୁ ଏକାଠି କଷ୍ଟେ କୃଷ୍ଣ ପ୍ରାପ୍ତି ବିଳମ୍ବରେ ହେଲେ ବି କାର୍ଯ୍ୟ ସିଦ୍ଧି ହେଉ ଚକା ଡୋଳାକୁ ଦେଖି ଆଶା ପୂର୍ଣ୍ଣ ହେଉ ବିଳମ୍ବରେ ହେଲେ ବି କାର୍ଯ୍ୟ ସିଦ୍ଧି ହେଉ ଚକା ଡୋଳାକୁ ଦେଖି ଆଶା ପୂର୍ଣ୍ଣ ହେଉ ସେ ଚକା ଡୋଳା ପରା ତୋ ପାଇଁ ସୂରୁଜ ରେ ତୋ ପାଇଁ ସୂରୁଜ ସଞ୍ଜ ସକାଳେ ତାଙ୍କୁ ପୁଅ ଦଣ୍ଡବତ ତୋତେ ସେ ତୋତେ ଛାଇ କରି ରେ ତୋତେ ଛାଇ କରି ବରଷିବେ ତୋତେ ପ୍ରଭୁ କୃପା ବାରି ତୋତେ ଛାଇ କରି ପକାଉଛୁ ପାଣିରେ ତୁ ଗାର ଭଲ କରିଛୁ କେତେ ସେଇ ମାତ୍ର ଥିବ ରେ ସେଇ ମାତ୍ର ଥିବ ଦେହାନ୍ତ ବେଳେ ହରି ବୋଲ ପଡ଼ୁଥିବ ସ୍ୱର୍ଗ ଓ ସ୍ୱର୍ଗ ଦ୍ୱାର ଯିବୁ ରେ ସ୍ୱର୍ଗ ଦ୍ୱାର ଯିବୁ କଳା ଶ୍ରୀ ଅଙ୍ଗରେ ଲୀନ ହୋଇଯିବୁ ସ୍ୱର୍ଗ ଦ୍ୱାର ଯିବୁ ଶାନ୍ତିର ଦୂତ ମୁହିଁ ଏହା ଥାଅ ଜାଣି ପ୍ରଭୁ ଆଦେଶେ ମୁହିଁ ଆସିଛି ଧରଣୀ ଶାନ୍ତିର ଦୂତ ମୁହିଁ ଏହା ଥାଅ ଜାଣି ପ୍ରଭୁ ଆଦେଶେ ମୁହିଁ ଆସିଛି ଧରଣୀ ଯାହା ଗାଇଲି ତାହା ମନେ ରଖିଥିବୁ ହୋ ମନେ ରଖିଥିବୁ କଳି ମାୟାରେ ପଡ଼ି ପାଶୋରି ନ ଦେବୁ ଶୁଣ ଓ ଶୁଣ ଧ୍ୟାନ ଦେଇ ହୋ ଶୁଣ ଧ୍ୟାନ ଦେଇ ଭୁଲ ଥିଲେ କ୍ଷମା କରି ଦେବୁ ଭାଇ ଶୁଣ ଧ୍ୟାନ ଦେଇ ଅଭାବକୁ ନିକଟ ସେ ଅଭାବକୁ ଦୂର ଭକ୍ତବତ୍ସଳ ପ୍ରଭୁ କାଳିଆ ଠାକୁର ଭାବକୁ ନିକଟ ସେ ଅଭାବକୁ ଦୂର ଭକ୍ତବତ୍ସଳ ପ୍ରଭୁ କାଳିଆ ଠାକୁର ଯାର ଯେ ମନ୍ତ ଭାବ ଦେଖି ଚକାଖି ହୋ ଦେଖି ଚକାଖି ଧର୍ମ ନାବତେ ମନ୍ତ ଦିଅନ୍ତି ସଳଖି ସେତ ହୋ ସେତ ଦାରୁ ଭୂତ ହୋ ସେତ ଦାରୁ ଭୂତ ଅରବିନ୍ଦ କରେ କୋଟି ଦଣ୍ଡବତ ସେତ ଦାରୁ ଭୂତ।